ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଅଷ୍ଟାଦଶ ଲୋକସଭାର ବାଚସ୍ପତି ପଦ ନିମନ୍ତେ ଆଜି ହେବ ନିର୍ବାଚନ. ଆଫ୍ରିକାକୁ ଭାରତ ସର୍ବଦା ପ୍ରାଥମିକତା ଦେଇଆସିଛି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ନିରନ୍ତର 8% ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି ଭାରତ. ନିଶା ବ୍ୟବହାରକୁ ପ୍ରତିହତ କରିବା ଲକ୍ଷ୍ୟରେ ସ୍ଥାୟୀ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଆରୋପ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆସନ୍ତାକାଲି ଖେଳାଯିବ ଦୁଇଟିଯାକ ସେମିଫାଇନାଲ୍ ମ୍ୟାଚ୍. ଅଷ୍ଟାଦଶ ଲୋକସଭାର ବାଚସ୍କତି ପଦ ନିମନ୍ତେ ଆଜି ନିର୍ବାଚନ ଅନୁଷ୍ଠିତ ହେବ. ଏନ୍ଡିଏର ପ୍ରାର୍ଥୀ, ପୂର୍ବତନ ବାଚସ୍କତି ତଥା ବରିଷ୍ଠ ବିଜେପି ସାଂସଦ ଓମ୍ ବିର୍ଲା ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ କଂଗ୍ରେସର କେ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ. ଦୁଇଜଣଯାକ ପ୍ରାର୍ଥୀ ଗତକାଲି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଲୋକସଭା ବାଚସ୍କତି ପଦବୀ ପୂରଣ ସର୍ବସମ୍ମତିକ୍ରମେ ହେବା ଉଚିତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି. ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗତକାଲି ଶ୍ରୀ ରିଜିଜୁ କହିଛନ୍ତି ସ୍ୱାଧୀନତା ପରଠାରୁ ଏହି ପଦବୀ ସର୍ବସମ୍ମତିକ୍ରମେ ପୂରଣ ହୋଇଆସୁଛି. ଭାରତୀୟ ଗଣତନ୍ତ୍ରର ଏହି ମହାନ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ସରକାର ଚଳିତ ଲୋକସଭାର ବାଚସ୍କତି ମନୋନୟନ ନେଇ ବିରୋଧୀ ପକ୍ଷଙ୍କ ସହଯୋଗ କାମନା କରିଥିଲେ, ତେବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଏଥିପାଇଁ ସର୍ତ୍ତ ରଖିବା ସହ ଉପବାଚସ୍କତି ପଦ ଦାବି କରିଥିଲା. ସର୍ବସମ୍ମତ ବାଚସ୍କତି ନିର୍ବାଚନ ପାଇଁ କୌଣସି ପ୍ରକାର ସର୍ତ୍ତ ରହିବା ଉଚିତ ନୁହେଁ ଏବଂ ଉପବାଚସ୍କତି ମନୋନୟନ ପାଇଁ ପୃଥକ ଆଲୋଚନା ସକାଶେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ରିଜିଜୁ କହିଥିଲେ. କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେପିର ବରିଷ୍ଠ ନେତା ରାଜନାଥ ସିଂ, ଅମିତ ଶାହା ଏବଂ ଜେପି ନଡ୍ଡା ବାଚସ୍କତି ପଦ ନେଇ କଂଗ୍ରେସର କେସି ବେଣୁଗୋପାଳ ଏବଂ ଡିଏମ୍କେ ସଦସ୍ୟ ଟିଆର୍ ବାଲୁଙ୍କ ସହ ଆଲୋଚନା କରିଥିଲେ, ତେବେ ଶ୍ରୀ ବିର୍ଲାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ପ୍ରତିବଦଳରେ ବିରୋଧୀ ପକ୍ଷ ଉପବାଚସ୍କତିଙ୍କ ନାମ ଘୋଷଣା କରିବାକୁ ଜିଦ୍ ଧରିଥିଲେ. ବିରୋଧୀ ପକ୍ଷଙ୍କ ଏଭଳି ସର୍ତ୍ତକୁ ସରକାର ପ୍ରତ୍ୟାଖ୍ୟାନ କରିଥିଲେ. ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବାଚସ୍କତି ପଦ ପାଇଁ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପ୍ରତିବଦଳରେ ବିରୋଧୀ ପକ୍ଷକୁ ଉପବାଚସ୍କତି ପଦ ଛାଡ଼ିବା ଲାଗି ପ୍ରସ୍ତାବ ଦେଇଥିଲେ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଆଫ୍ରିକାକୁ ଭାରତ ସର୍ବଦା ପ୍ରାଥମିକତା ଦେଇଆସିଛି. ନୂଆଦିଲ୍ଲୀଠାରେ ଆୟୋଜିତ ଆଫ୍ରିକା ଦିବସ ସମାରୋହକୁ ଗତକାଲି ସମ୍ବୋଧନ କରି ସେ କହିଛନ୍ତି ଆଫ୍ରିକା ସହ ଭାରତର ଭାଗିଦାରିତା ରଣନୈତିକ ଚିନ୍ତା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେସିତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫ୍ରିକାରେ ଭାରତର 10ଟି ମାର୍ଗଦର୍ଶକ ନୀତିର ଅନୁଶୀଳନକୁ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି. ସେଥିରେ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି, ଖୋଲା ବଜାର ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆଦି ଅନ୍ତର୍ଭୁକ୍ତ. ଏସବୁ କ୍ଷେତ୍ରରେ ଭାରତ ନିଜର ଅଭିଜ୍ଞତାକୁ ଆଫ୍ରିକା ସହ ବାଣ୍ଟିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି. ସେ କହିଛନ୍ତି ବାଣିଜ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତ ଆଫ୍ରିକାର ଚତୁର୍ଥ ବୃହତ୍ତମ ସହଯୋଗୀ ଏବଂ ପ୍ରାୟ $100 ବିଲିୟନ୍ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ହୋଇଥାଏ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଟୋଲ୍ ଆଦାୟ କ୍ଷେତ୍ରରେ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ। ନୂଆଦିଲ୍ଲୀଠାରେ ଏ ସମ୍ପର୍କିତ ଏକ ଆନ୍ତର୍ଜାତିକ କର୍ମଶାଳାକୁ ଗତକାଲି ସମ୍ବୋଧନ କରି ଗୁଣାତ୍ମକ ସେବା ମାଧ୍ୟମରେ ସମ୍ପୂର୍ଣ୍ଣ ବ୍ୟବସ୍ଥାର ସନ୍ତୁଳନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଟୋଲ୍ ଆଦାୟରେ ସ୍ୱଚ୍ଛତା ଏବଂ ଆର୍ଥିକ କ୍ଷେତ୍ର ଉପରେ ମଧ୍ୟ ଏଭଳି ବ୍ୟବସ୍ଥାର ପ୍ରଚଳନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଟୋଲ୍ ଆଦାୟ କ୍ଷେତ୍ରରେ ରହୁଥିବା ସମସ୍ୟାଗୁଡ଼ିକର ଏହି ବ୍ୟବସ୍ଥା ଦ୍ୱାରା ଯଥାଶୀଘ୍ର ସମାଧାନ ସମ୍ଭବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗତକାଲି ବାଲତାଲ୍ସ୍ଥିତ ଶ୍ରୀ ଅମରନାଥଜୀ ଯାତ୍ରାର ମୂଳ ଶିବିର ପରିଦର୍ଶନ କରିଥିଲେ। ଆସନ୍ତା 29 ତାରିଖରୁ ଆରମ୍ଭ ହେଉଥିବା ଏହି ପବିତ୍ର ଯାତ୍ରାର ବ୍ୟବସ୍ଥା ନେଇ ସେ ସମୀକ୍ଷା କରିଥିଲେ। ଯାତ୍ରୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେବା ପ୍ରଦାନକାରୀ ପ୍ରତିନିଧିଙ୍କ ସହ ଆଲୋଚନା କରି ଯାତ୍ରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ପ୍ରଶାସନ, ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ ଏବଂ ସ୍ୱାସ୍ଥ୍ୟ ଓ ବିପର୍ଯ୍ୟୟ ପରିଚାଳନାର ବରିଷ୍ଠ ଅଧିକାରୀଙ୍କ ସମେତ ଉଚ୍ଚସ୍ତରୀୟ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଭାରତ ଏହାର ଅଭିବୃଦ୍ଧି କ୍ଷେତ୍ରରେ ଏକ ଆଖିଦୃଶିଆ ପରିବର୍ତ୍ତନର ଦ୍ୱାର ଦେଶରେ ପହଞ୍ଚିଛି। ଦେଶ ନିରନ୍ତର ଭାବେ 8% ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ମୁମ୍ବାଇରେ ଗତକାଲି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର 118ତମ ଏଜିଏମ୍ରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଭାରତର ଅଭିବୃଦ୍ଧି ବହୁକ୍ଷେତ୍ରୀୟ ବିକାଶ ଉପରେ ନିର୍ଭରଶୀଳ। ଦ୍ରବ୍ୟ ଏବଂ ସେବା ଟିକସ ସବୁଠାରୁ ଆଗରେ ରହିଛି। ବିଭିନ୍ନ ଢାଞ୍ଚାଗତ ସଂସ୍କାର ଦ୍ୱାରା ଏଭଳି ଅଭିବୃଦ୍ଧି ପରିଲକ୍ଷିତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଜିଏସ୍ଟି ମାସିକ ଆଦାୟ 1,70,000 କୋଟି ପହଞ୍ଚିଛି ଏବଂ ବ୍ୟବସାୟ ସୁବିଧାଜନକ ହୋଇଛି। ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଆଜି ସମଗ୍ର ଦେଶରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ନିଶା ସେବନ ସର୍ବଦା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳର ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇ ଡବ୍ଲ୍ୟଏଚ୍ଓ କହିଛି, ନିଶାଦ୍ରବ୍ୟର ବେଆଇନ କାରବାରକୁ ରୋକିବା ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ବ୍ୟାଙ୍କକ୍ଠାରେ ଆୟୋଜିତ ଏକ କର୍ମଶାଳାରେ ଡବ୍ଲ୍ୟଏଚ୍ଓ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ସାଇମା ୱାଜେଦ୍ କହିଛନ୍ତି, ତମାଖୁ ଉତ୍ପାଦନ ତଥା ବ୍ୟବହାରରେ ବେଆଇନ କାରବାରକୁ ଦୂର କରିବା ପାଇଁ ଏକ ସ୍ଥାୟୀ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଡବ୍ଲ୍ୟଏଚ୍ଓର ମାର୍ଗଦର୍ଶିକାକୁ ଆପଣେଇବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ତମାଖୁ ଉତ୍ପାଦନର ଚିହ୍ନଟ ଏବଂ ଏହାର ବ୍ୟବହାରକୁ ପ୍ରତିହତ କରିବା ପାଇଁ ବିକଶିତ ତଥା ନିରନ୍ତର ପଦକ୍ଷେପ ନେବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଡବ୍ଲ୍ୟଏଚ୍ଓର ବିଜ୍ଞପ୍ତି ଅନୁଯାୟୀ ନିଶାଦ୍ରବ୍ୟ ସେବନ ଦ୍ୱାରା 20ରୁ ଅଧିକ ପ୍ରକାରର କର୍କଟ, ଶ୍ୱାସକ୍ରିୟା ଏବଂ ହୃଦ୍ରୋଗ ଜନିତ ସମସ୍ୟା ବୃଦ୍ଧି ପାଇଥାଏ। ମୁମ୍ବାଇ ଘଟକୋପର ବିଜ୍ଞାପନ ହୋର୍ଡିଂ ଭୁଷୁଡ଼ିବା ଘଟଣାରେ ମହାରାଷ୍ଟ୍ର ସରକାର ଆଇପିଏସ୍ ଅଧିକାରୀ ମହମ୍ମଦ କୈସର ଖାଲିଦ୍କୁ ନିଲମ୍ବନ କରିଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପିସିଆର୍ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଖାଲିଦ୍ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହୋର୍ଡିଂ ସ୍ଥାପନ ନେଇ ମଞ୍ଜୁରୀ ପ୍ରଦାନ କରିଥିଲେ। ତାଙ୍କ ବିରୁଦ୍ଧରେ ପ୍ରଶାସନିକ ତ୍ରଟି ଏବଂ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡ଼ିଛି। ଇରାନ୍ର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲୀ ଖାମେନି ଆସନ୍ତା ଶୁକ୍ରବାର ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବାକୁ ଦେଶର ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ନିର୍ବାଚନକୁ ଇରାନ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଭାବେ ଗ୍ରହଣ କରିବାକୁ ସେ କହିଛନ୍ତି। ଇଦ୍ ଉଲ୍ ଘଦିର୍ର ପାଳନ ଅବସରରେ ଗତକାଲି ଏକ ଜନସମାବେଶରେ ଯୋଗଦେଇ ଶ୍ରୀ ଖାମେନି କହିଛନ୍ତି, ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଇସ୍ଲାମିକ ନୀତି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିର୍ଭର କରୁଛି। ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ସମସ୍ତେ ମତଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମେ ମାସ 19 ତାରିଖରେ ପୂର୍ବ ଅଜରବୈଜାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନ୍ର ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କର ମୃତ୍ୟୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ମହାରାଷ୍ଟ୍ର ବିଧାନ ପରିଷଦର 4ଟି ଆସନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ସେହି ଆସନଗୁଡ଼ିକ ହେଉଛି ନାସିକ୍ ଡିଭିଜନ ଶିକ୍ଷକ ନିର୍ବାଚନ ମଣ୍ଡଳୀ, ମୁମ୍ବାଇ ଡିଭିଜନ ଶିକ୍ଷକ ନିର୍ବାଚନ ମଣ୍ଡଳୀ, କୋଙ୍କଣ ଡିଭିଜନ ଗ୍ରାଜୁଏଟ୍ ନିର୍ବାଚନ ମଣ୍ଡଳୀ ଏବଂ ମୁମ୍ବାଇ ଡିଭିଜନ ଗ୍ରାଜୁଏଟ୍ ନିର୍ବାଚନ ମଣ୍ଡଳୀ। ଆସନ୍ତା ମାସ 7 ତାରିଖରେ ଏହି ମଣ୍ଡଳୀଗୁଡ଼ିକରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେବ। ତେବେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଆସନ୍ତା 1ରେ ଏହି ଦ୍ୱିବାର୍ଷିକ ନିର୍ବାଚନର ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆସନ୍ତାକାଲି 2ଟିଯାକ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ଟରୌବାର ବ୍ରାନ୍ ଲାରା ଷ୍ଟାଡିୟମ୍ଠାରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ସନ୍ଧ୍ୟାରେ ଗାୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ଇଂଲଣ୍ଡକୁ ଭେଟିବ। ବାରବାଡସ୍ର ବ୍ରିଜ୍ଟାଉନ୍ସ୍ଥିତ କେନିଂଷ୍ଟନ୍ ଟାଉନ୍ ଓଭାଲ୍ଠାରେ ଆସନ୍ତା ଶନିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଅଷ୍ଟାଦଶ ଲୋକସଭାର ବାଚସ୍କତି ପଦ ନିମନ୍ତେ ଆଜି ହେବ ନିର୍ବାଚନ। ଆଫ୍ରିକାକୁ ଭାରତ ସର୍ବଦା ପ୍ରାଥମିକତା ଦେଇଆସିଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ନିରନ୍ତର 8% ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି ଭାରତ ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆସନ୍ତାକାଲି ଖେଳାଯିବ 2ଟିଯାକ ସେମିଫାଇନାଲ୍ ମ୍ୟାଚ୍।